ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପରାଷ୍ଟ୍ରପତି ପଦ୍ନୁ ଗଲାକାଲ ଜଗଦୀପ ଧନକଡ଼ ଇସ୍ତଫା ଦେଇଛନ୍। ସ୍ୱାସ୍ଥ୍ୟ ସମସ୍ୟାର ଲାଗି ପଦ ଛାଡ଼ିଥିବାର ବିଷୟଟି ରାଷ୍ଟ୍ରପତିଙ୍କୁ ଦେଇଥିବା ଇସ୍ତଫା ପତ୍ରଟି ଶ୍ରୀ ଧନକଡ଼ ଦର୍ଶାଇଛନ୍। ସମ୍ଭିଧାନର ଧାରା 67A ଅନୁସାରେ ସେ ଇସ୍ତଫା ଦେବାର ସହିତ କାର୍ଯ୍ୟକାଳ ସମିତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହଯୋଗ ଲାଗି ଧନ୍ୟବାଦ ଜଣାଇଛନ୍। ତାଙ୍କର ଇସ୍ତଫା ପତ୍ରକେ ରାଷ୍ଟ୍ରପତି ଗ୍ରହଣ କରିଛନ୍। ତାଙ୍କର ଇସ୍ତଫା ଉତ୍ତରୁ ଆଇବା 60 ଦିନ ଭିତରେ ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ହେବା। ଏହି ସମିତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଉପରାଷ୍ଟ୍ରପତିଙ୍କ ଅତିରିକ୍ତ ଦାୟିତ୍ୱ ତୁଲାବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲ ଭେଟିଛନ୍। ମୁଖ୍ୟମନ୍ତ୍ରୀ ରାଜଭବନକେ ଯାଇକରି ଭିନ୍ ଭିନ୍ ବିଷୟଟି ରାଜ୍ୟପାଳଙ୍କ ସାଙ୍ଗେ ଆଲୋଚନା କରିଛନ୍। ରାଜ୍ୟପାଳଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀଙ୍କର ଇଟା ଗୋଟିଏ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ଦୁଇଦିନିଆ ଓଡ଼ିଶା ଗସ୍ତତି ଆସିଥିବା ଜାତୀୟ ମାନବାଧିକାର ଆୟୋଗ ଗଲାକାଲ ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ମାନବାଧିକାର ଉଲ୍ଲଙ୍ଘନ ମାମଲାମାନଙ୍କର ଶୁଣାଣି କରିଛନ୍। ଆୟୋଗ ଅଧ୍ୟକ୍ଷ ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ ଆଉ ଅଲଗା ସଦସ୍ୟମାନେ ଦୁଇଟା ଖଣ୍ଡପୀଠରେ 121 ମାମଲାର ଶୁଣାଣି କରିଛନ୍। ଇତର ସହିତ ଓଡ଼ିଶା ବାବଦ ଭିନ୍ ଭିନ୍ ବିଷୟଟି ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପ ବାବଦେ ଏହି ଅବସରରେ ଆୟୋଗଙ୍କୁ ଜଣାଇ ଦିଆଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ 2 ଖେପ୍ କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲା ଦେବ୍ରିଗଡ଼ ଅଭୟାରଣ୍ୟ ଆଉ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟ ଖିଣା ଗାଁକେ ସାମିଲ କରାଯିବା। ଦେବ୍ରିଗଡ଼ ଆଉ ଖିଣାନ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫ ପର୍ଯ୍ୟଟନ ଭିଭିଭୂମି ସହିତ ଜନଜାତି ଆଉ ଗୋଷ୍ଠୀଭିତ୍ତିକ କୌଶଳ ବିକାଶ କରାଯିବା ବୋଲି ଗଲାକାଲ ଲୋକସଭାନ କେନ୍ଦ୍ର ପର୍ଯ୍ୟଟନ ଆଉ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍। ମିଶନ ଶକ୍ତି ବିଭାଗ ତରଫ ଚାଲିଥିବା ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଫାଇନାଲ ଆଜି ଭୁବନେଶ୍ୱରର ହୋଟେଲ ମେଫେର ଲାଗୁନଠାରେ ହେବା। ସେମିଫାଇନାଲ୍ରୁ ରାଜ୍ୟର 10 ସ୍ୱୟଂ ସହାୟକ ଗୋଷ୍ଠୀ ଉନ୍ନୀତ ହୋଇକରି ଫାଇନାଲ୍କେ ଯାଇଛନ୍। ପହିଲା ଖେପ୍ ପ୍ରତିଯୋଗିତାଟି ସବୁ ବ୍ଲକ ଆଉ ସହରାଞ୍ଚଳର 6,500 ଅଧିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିଲେ। ରାସ୍ତାନ ଭିଡ଼ କମାବାର ଲାଗି 6 ନୂଆ ବାଇପାସ୍ ରୋଡ଼କେ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ଏଥିଲାଗି 278 କୋଟି ଟଙ୍କା ଖର୍ଚ୍ଚା କରାଯିବା। ଏଥି ବଲାଙ୍ଗୀର ଜିଲ୍ଲାର ଗୋଟିଏ ବାଇପାସ୍ ରୋଡ଼ ଥାନ ପାଇଛି। 6.8 କିଲୋମିଟର ଲମ୍ବା ଏହି ବାଇପାସ୍ ଜିଲ୍ଲାର ଜାତୀୟ ରାଜପଥ 26 ଆଉ ରାଜ୍ୟ ରାଜପଥ 42କେ ଯୋଡ଼ବା। ଏହାଦେ 10 ବାଇପାସ୍ ତିଆରି କାମ ଚାଲିଛି ବୋଲି ପରିବହନ ବିଭାଗ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର କୃଷି ଭବନଠାରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଏ ବଛର ପାଣିପାଗ ଆଉ ଚାଷବାସର ଭିନ୍ ଭିନ୍ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏତାର ସହିତ ଡକ୍ଟର ପାଢ଼ୀ ରାଇଜେ ଖରିଫ୍ ଫସଲ ଲାଗି ଯୋଗାଇ ଦିଆଯାଉଥିବା ସାରର ସ୍ଥିତି ଉପରେ ବି ସମୀକ୍ଷା କରିଛନ୍। ଚାଷ ଲାଗି ଭରପୁର ସାର ଆକ୍ତୁରିଆ ମହଜୁଦ ରଖବା ଲାଗି ସାର କମ୍ପାନୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଇ ବଛର 3 ଏଲ୍ଏଲ୍ବି ପାଠପଢ଼ାଥି ନାଁ ଲେଖାବାର ଲାଗି ପହିଲା ମେଧା ତାଲିକା ବାହାରିଛି। ଏଥି ଭୁବନେଶ୍ୱର ୟୁନିଭର୍ସିଟି ଲ କଲେଜର କଟ୍ଅଫ୍ ମାର୍କ 82.23% ରହିଥିବାର ବେଲ୍କେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର 79.42% ଆର୍ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର କଟ୍ଅଫ୍ ମାର୍କ 75.13% ରହିଛି। ଆଇନ ବିଭାଗ ତରଫ ବୌଦ୍ଧ ଜିଲ୍ଲା ଲାଗି 18 ଅଧିବକ୍ତାଙ୍କୁ ବିଧି ଅଧିକାରୀ ଭାବେ ନିଯୁକ୍ତି ଦେବାରକେ ଗଲାକାଲ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଏହି ଅଧିକାରୀମାନେ ନିଜର ପଦ ଆଉ ମୁଖ୍ୟାଳୟମାନଙ୍କେ ଯୋଗ ଦେବେ। ଓଡ଼ିଶା ଲ ଅଫିସର୍ସ ରୁଲ୍ 1971 ଅନୁସାରେ ଏହି ନିଯୁକ୍ତି ଆଇବା ଆଦେଶତକ ବଳବତ୍ତର ରହିବା। ସେନ୍ତା ଅଧିବକ୍ତା ପ୍ରସନ୍ନ କୁମାର ପ୍ରଧାନଙ୍କୁ ପୋକ୍ସୋ ଆଇନ ଅନୁସାରେ ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ବୌଦ୍ଧଠାରେ ଜିଲ୍ଲା ଚେସ୍ ସଂଘ ତରଫ ଅନ୍ତର୍ଜାତୀୟ ଚେସ୍ ଦିବସ ପାଳିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବଟି ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଚେସ୍ କୋଚିଂ କ୍ୟାମ୍ପନ ଭାଗ ନେଇଥିବା 40 ଛାତ୍ରୀ ଆଉ 35 ଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଗର ଚେସ୍ ଖେଳାଳିମାନଙ୍କୁ ବିଲ୍ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋ ଆଉ ଆମେରିକୀୟ ମହାକାଶ ସଂସ୍ଥା ନାସାର ମିଳିତ ସହଯୋଗରେ ତିଆରି ହୋଇଥିବା ଉପଗ୍ରହ ନିସାରକେ ଆଇବା 30 ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଉତ୍କ୍ଷେପଣ କରାଯିବା। ଏହି ଉପଗ୍ରହ ପୃଥିବୀ ଉପରେ ଟିକ୍ନିକ୍ ନଜର ରଖବା। ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଲୟ ଆଇବା 24 ଭିତରେ ଲଘୁଚାପଟି ବଦଳିପାରେ। ଇତାର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ସୁନ୍ଦରଗଡ଼ ନୂଆପଡ଼ା ସହିତ 7 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।